ആകാശവാണി. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଝାଡ଼ଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରର ଏକକ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ମତଦାନ ଜାରି। ମହାରାଷ୍ଟ୍ରର ନାନ୍ଦେଦ ସଂସଦୀୟ କ୍ଷେତ୍ର ଏବଂ ପଞ୍ଜାବ, ଉତ୍ତରପ୍ରଦେଶ, କେରଳ ଓ ଉତ୍ତରାଖଣ୍ଡର 15 ବିଧାନସଭା ଆସନ ଲାଗି ଆଜି ହେଉଛି ଉପନିର୍ବାଚନ। ଏସିଆନ୍ ମିଟିଂ ପ୍ଲସ୍ ବୈଠକରେ ଯୋଗ ଦେବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଲାଓସ୍ ଗସ୍ତ। ଗୋଆରେ ଆଜିଠାରୁ ଆରମ୍ଭ ହେଉଛି 55ତମ ଆନ୍ତର୍ଜାତିକ ଭାରତୀୟ ଚଳଚ୍ଚିତ୍ର ଉତ୍ସବ ଏବଂ ଚୀନ୍ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍କୁ ଭାରତର ପିଭି ସିନ୍ଧୁ ଏବଂ ମାଲବିକା ବଂଶୋଦି ଉନ୍ନୀତ। ଝାଡ଼ଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରର ଏକକ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଆଜି ମତଦାନ ଜାରି ରହିଛି। ଦିନ 11 ସୁଦ୍ଧା ଝାଡ଼ଖଣ୍ଡରେ 31.37% ଏବଂ ମହାରାଷ୍ଟ୍ରରେ 18.14% ମତଦାନ ହୋଇଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଝାଡ଼ଖଣ୍ଡରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ 12 ଜିଲ୍ଲାର 38 ବିଧାନସଭା ମଣ୍ଡଳୀରେ ଭୋଟ୍ଗ୍ରହଣ ସକାଳ 7 ଆରମ୍ଭ ହୋଇଛି। ଏହା ଅପରାହ୍ନ 5 ପର୍ଯ୍ୟନ୍ତ ଚାଲିବ। ତେବେ ନକ୍ସଲ ପ୍ରଭାବିତ 31 ବୁଥ୍ରେ ସୁରକ୍ଷା କାରଣରୁ ଭୋଟ୍ଗ୍ରହଣ ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ମୋଟ 528 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବାଚସ୍କତି ରବୀନ୍ଦ୍ରନାଥ ମହାତୋ, ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡି, ବିରୋଧୀ ଦଳ ନେତା ଅଭନନାଥ କୁମାର ବାଉରି, ଏଜେଏସ୍ୟୁ ସଭାପତି ସୁଦେଶ କୁମାର ମହାତୋ ଓ କଳ୍ପନା ସୋରେନ ଏବଂ 4 ମନ୍ତ୍ରୀ ଇରଫାନ ଅନ୍ସାରୀ, ହାଫିଜୁଲ ହାସନ, ଦୀପିକା ପାଣ୍ଡେ ସିଂ ଓ ବେବି ଦେବୀ ପ୍ରମୁଖ ଅଛନ୍ତି। ଆନ୍ତଃଜିଲ୍ଲା ସୀମାକୁ ସିଲ୍ କରାଯିବା ସହ ଅନୁପ୍ରବେଶକାରୀ ଏବଂ ଅସାମାଜିକ କାରବାର ରୋକିବା ଲାଗି ରାଜ୍ୟକୁ ଲାଗି ରହିଥିବା ବିହାର ଓ ପଶ୍ଚିମବଙ୍ଗର ସୀମାବର୍ତ୍ତୀ ଅଞ୍ଚଳରେ ମିଳିତ ଅପରେସନ୍ ଆରମ୍ଭ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମହାରାଷ୍ଟ୍ର ବିଧାନସଭାର ସମସ୍ତ 288 ଆସନ ଲାଗି ଆଜି ଏକକ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ରାଜ୍ୟରେ 2086 ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ 4136 ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମହାରାଷ୍ଟ୍ରର ନାନ୍ଦେଡ ଲୋକସଭା ଆସନ ଲାଗି ମଧ୍ୟ ଆଜି ଉପନିର୍ବାଚନ ହେଉଛି। ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନାବିସ୍, ନୀତିନ ଗଡ଼କରୀ, ସୁଶୀଲ କୁମାର ସିନ୍ଦେ, ଆଶିଷ ସେଲାର, ସଚିନ ତେନ୍ଦୁଲକର, ରିତେଶ ଦେଶମୁଖ ପ୍ରମୁଖ ପରିବାର ସହ ଯାଇ ଭୋଟ୍ଗ୍ରହଣ କେନ୍ଦ୍ରର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ପଞ୍ଜାବ, ଉତ୍ତରପ୍ରଦେଶ, କେରଳ, ଉତ୍ତରାଖଣ୍ଡର 15 ବିଧାନସଭା ଲାଗି ମଧ୍ୟ ଆଜି ଉପନିର୍ବାଚନ ଜାରି ରହିଛି। ପଞ୍ଜାବ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଆଜି ଅନୁଷ୍ଠିତ ଉପନିର୍ବାଚନରେ ଦିନ 11 ସୁଦ୍ଧା 20.76% ମତଦାନ ହୋଇଛି। ଶ୍ରୀ ମୁକ୍ତାର ସାହିବ ଅନ୍ତର୍ଗତ ବର୍ଣ୍ଣାଲା, ଗିଦେରବାହା, ଗୁରୁଦାସପୁର ଏବଂ ଛାବେୱାଲାର ଦେରବାବା ନାନକ ହୁସିଆରପୁର ସଂରକ୍ଷିତ ଆସନ ଲାଗି ଭୋଟ୍ଗ୍ରହଣ ଚାଲିଛି। ପ୍ରାୟ 7 ଭୋଟର ଆଜି ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ବିଜେପିରୁ ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ, କେୱାଲ ସିଂ ଧିଲନ, ରବି କରନ ସିଂ କାହଲନ ଏବଂ ସୋହନ ସିଂ ଥଣ୍ଡାଲ ନିର୍ବାଚନ ଲଢୁଛନ୍ତି। ସେହିପରି ଆପ୍ ପ୍ରାର୍ଥୀ ହରଦୀପ ସିଂ ଡିମ୍ପି ଧିଲନ ଏବଂ ଇଶାଙ୍କ କୁମାର, କଂଗ୍ରେସରୁ ଅମ୍ରିତା ୱାରେନ ଏବଂ ଜତୀନ୍ଦର କୌର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭୋଟ୍ଗ୍ରହଣ ନିମନ୍ତେ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମସ୍ତ 831 ଭୋଟ୍ଗ୍ରହଣ କେନ୍ଦ୍ରରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯାଇଛି। ଭୋଟ୍ଗ୍ରହଣ ସନ୍ଧ୍ୟା 6 ଶେଷ ହେବ। ଆସନ୍ତା 23 ଭୋଟ୍ଗଣତି ସହ ଫଳାଫଳ ପ୍ରକାଶ ପାଇବ। ସେହିପରି ଉତ୍ତରାଖଣ୍ଡର କେଦାରନାଥ ବିଧାନସଭା ଆସନ ଲାଗି ଉପନିର୍ବାଚନ ନିମନ୍ତେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍ଗ୍ରହଣ ଚାଲିଛି। ଦିନ 12 ସୁଦ୍ଧା 17.69% ଭୋଟ୍ଗ୍ରହଣ ହୋଇଥିବା ସୂଚନା ମିଳିଛି। ନିର୍ବାଚନରେ 6 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମୁଦାୟ 90,875 ଜଣ ପଞ୍ଜିକୃତ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ବିଜେପି ବିଧାୟକ ସେଲାରାଣୀ ରାଓ୍ୱତଙ୍କ ଚଳିତ ବର୍ଷ ଜୁଲାଇରେ ପରଲୋକ ହେବା ପରେ କେଦାରନାଥ ବିଧାନସଭା ଆସନଟି ଖାଲି ପଡ଼ିଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲାଓସ୍କୁ ଏସିଆନ୍ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ମିଟିଂ ପ୍ଲସ୍ ବୈଠକରେ ଯୋଗଦେବା ଲାଗି 3 ଗସ୍ତ କରିଛନ୍ତି। ଏହି ବୈଠକରେ ଶ୍ରୀ ସିଂ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ସୁରକ୍ଷା ପ୍ରସଙ୍ଗରେ ଉଦ୍ବୋଧନ ଦେବେ। ସମସ୍ତ ଏସୀୟ ରାଷ୍ଟ୍ରଗୁଡ଼ିକୁ ନେଇ ଏସିଆନ୍ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ମିଟିଂ ପ୍ଲସ୍ ଏଡିଏମ୍ଏମ୍ ପ୍ଲସ୍ର ଆୟୋଜନ କରାଯାଇଛି। ଏସୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବ୍ରୁନେଇ, କମ୍ବୋଡ଼ିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମ୍ୟାମାର, ଫିଲିପାଇନ୍, ସିଙ୍ଗାପୁର, ଥାଇଲାଣ୍ଡ, ଭିଏତନାମ ଏବଂ ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ରୁଷ, ଜାପାନ ଓ ଦକ୍ଷିଣ କୋରିଆ ଆଦି 8 ଭାଗିଦାରୀ ରାଷ୍ଟ୍ର ରହିଛନ୍ତି। ଏସୀୟ ରାଷ୍ଟ୍ର ଏବଂ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ସୁଦୃଢ଼ କରିବା ନିମନ୍ତେ ବାର୍ଷିକ ଏଡିଏମ୍ଏମ୍ ପ୍ଲସ୍ ମନ୍ତ୍ରୀମାନଙ୍କ ବୈଠକର ଆୟୋଜନ କରାଯାଇଥାଏ। ଶ୍ରୀ ସିଂହ ଅଷ୍ଟ୍ରେଲିଆ, ଚୀନ, ଜାପାନ, ଲାଓସ, ମାଲେସିଆ, ନ୍ୟୁଜିଲାଣ୍ଡ, ଫିଲିପାଇନ୍ସ ଆଦି ରାଷ୍ଟ୍ରଗୁଡ଼ିକର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଦେଶଗୁଡ଼ିକ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକର ଆୟୋଜନ କରାଯାଇଛି। ଗୋଆର ଶ୍ୟାମପ୍ରସାଦ ମୁଖାର୍ଜୀ ଷ୍ଟାଡିୟମ୍ଠାରେ ଆଜି ସନ୍ଧ୍ୟାରେ 55ତମ ଆନ୍ତର୍ଜାତିକ ଭାରତୀୟ ଚଳଚ୍ଚିତ୍ର ଉତ୍ସବ ଆଇଏଫ୍ଏଫ୍ଆଇ ଆରମ୍ଭ ହେଉଛି। ଏହି ଉତ୍ସବ ଚଳିତ ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଷ୍ଟ୍ରେଲିଆର ଚଳଚ୍ଚିତ୍ର ନିର୍ମାତା ମାଇକେଲ୍ ଗ୍ରେସିଙ୍କ ଦ୍ୱାରା ନିର୍ଦ୍ଦେଶିତ ବେଟର୍ ମ୍ୟାନ୍ ଉଦ୍ଘାଟନୀ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହେବ। ଏହି ଚଳଚ୍ଚିତ୍ରର ପ୍ରିମିୟର କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ଅଂଶଗ୍ରହଣ କରିବେ। ଭାରତର ସମୃଦ୍ଧ ସଂସ୍କୃତି ଓ ପରମ୍ପରା ଉପରେ ପର୍ଯ୍ୟବେସିତ ଚଳଚ୍ଚିତ୍ରଗୁଡ଼ିକୁ ଏହି ମଞ୍ଚରେ ପ୍ରଦର୍ଶନ କରାଯିବ। ଚଳିତ ବର୍ଷ ସର୍ବୋତ୍ତମ ଫିଲ୍ମ ବଜାର ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ 100 ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା ପ୍ରଦର୍ଶିତ କରିବାରେ ଏହି ମଞ୍ଚ ସୁଯୋଗ ପ୍ରଦାନ କରିବ। 55ତମ ଆନ୍ତର୍ଜାତିକ ଭାରତୀୟ ଚଳଚ୍ଚିତ୍ର ଉତ୍ସବ ସମ୍ପର୍କରେ ମତାମତ ଦେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଆସନ୍ତା 8 ମଧ୍ୟରେ ଏହି ମଞ୍ଚରେ 100 ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ସେ କହିଛନ୍ତି, ବିଶ୍ୱସ୍ତରରେ ଭାରତର ଚଳଚ୍ଚିତ୍ରଗୁଡ଼ିକ ଉତ୍କର୍ଷ ପ୍ରତିପାଦିତ ହେବା ଲାଗି ଏହା ଯୁବ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସୁଯୋଗ ପ୍ରଦାନ କରିବ। ଚଳଚ୍ଚିତ୍ର ଶିଳ୍ପ ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା ସହ ନବସୃଜନ, ନିଯୁକ୍ତି ଏବଂ ସାଂସ୍କୃତିକ କ୍ଷେତ୍ରରେ ଏକ ଶକ୍ତି କେନ୍ଦ୍ର ଭାବେ ଉପସ୍ଥାପିତ ହୋଇପାରିଛି ବୋଲି ସେ କହିଛନ୍ତି। ଭାରତର 110 ଇଣ୍ଟରନେଟ୍ ବ୍ୟବହାରକାରୀ ଏବଂ 70 ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ସେମାନଙ୍କର ସୃଜନାତ୍ମକ କ୍ଷେତ୍ରରେ ସ୍ୱାଧୀନତା ହାସଲ କରିପାରିଛନ୍ତି, ଫଳରେ ସେମାନେ ବିଶ୍ୱସ୍ତରର ଦର୍ଶକମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ସାମାଜିକ ଗଣମାଧ୍ୟମ ଏବଂ ଓଟିଟି ସେବା ମାଧ୍ୟମରେ ସଂଯୋଗ ସ୍ଥାପନ କରିପାରୁଛନ୍ତି। ନେପାଳ ସରକାରଙ୍କ ବିଭିନ୍ନ ବିଭାଗର କୂଟନୀତିଜ୍ଞ ଏବଂ ଅଧିକାରୀମାନଙ୍କୁ ନେଇ 26 ଏକ ଦଳ ଆଜି ଭାରତ ଆସୁଛନ୍ତି। ସେମାନେ ନୂଆଦିଲ୍ଲୀସ୍ଥିତ ବୈଦେଶିକ ମନ୍ତ୍ରଣାଳୟର ସୁଷମା ସ୍ୱରାଜ ବୈଦେଶିକ ସେବା ସଂସ୍ଥାନରେ ନେପାଳ କୂଟନୀତିଜ୍ଞମାନଙ୍କ ପାଇଁ ଅନୁଷ୍ଠିତ ପ୍ରଥମ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେବେ। ଏହି କାର୍ଯ୍ୟକ୍ରମ ଆଜିଠାରୁ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଶ୍ୱ ରାଜନୀତି, ଅର୍ଥନୈତିକ ବ୍ୟବସ୍ଥା, ବାଣିଜ୍ୟ, ଜଳବାୟୁ ପରିବର୍ତ୍ତନ, ମାନବୀୟ ସହାୟତା, ବିକାଶ ଭାଗିଦାରିତା, ସଂସ୍କୃତି ଓ ଐତିହ୍ୟ ବିନିମୟ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ। କାଠମାଣ୍ଡୁରେ ଭାରତର ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ଥିବା ମିଶନ ଉପମୁଖ୍ୟ ପ୍ରସନ୍ନ ଶ୍ରୀବାସ୍ତବ ଏହି 26 ଦଳ ସହିତ ଆଲୋଚନା କରିବେ। ଦିଲ୍ଲୀ ସରକାର ବାୟୁର ଗୁଣାତ୍ମକ ମାନ ହ୍ରାସ ପାଇଥିବା ଯୋଗୁଁ ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳରେ କାର୍ଯ୍ୟ କରୁଥିବା ପ୍ରାୟ 50% କର୍ମଚାରୀ ଘରେ ରହି କାମ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବାୟୁ ପ୍ରଦୂଷଣ ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ଅପରାହ୍ନରେ ଏକ ବୈଠକ ଆହ୍ୱାନ କରିଛନ୍ତି। ଆଜି 11:00 ସମୟରେ ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳରେ ବାୟୁର ଗୁଣାତ୍ମକ ସୂଚୀ ଏକ୍ୟୁଆଇ ହାରାହାରି 427 ରହିଥିଲା। କେନ୍ଦ୍ରୀୟ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀର କେତେକ ଅଞ୍ଚଳରେ ଏକ୍ୟୁଆଇର ସ୍ତର 450 ଅତିକ୍ରମ କରିଛି। ଦିଲ୍ଲୀର ଅଶୋକ ବିହାର ଷ୍ଟେସନରେ 457, ଆନନ୍ଦ ବିହାରରେ 454, ଜାହାଙ୍ଗୀରପୁରୀରେ 460, ମୁଣ୍ଡକାରେ 463 ଏକ୍ୟୁଆଇ ମାନ ଥିବା ଜଣାପଡ଼ିଛି। ଚୀନ୍ର ସେଞ୍ଜେନ୍ଠାରେ ଅନୁଷ୍ଠିତ ଚୀନ୍ ମାଷ୍ଟର୍ସ 2024 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ପିଭି ସିନ୍ଧୁ ଏବଂ ମାଲବିକା ବନ୍ସୋଦି ମହିଳା ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ସିନ୍ଧୁ ପ୍ରଥମ ରାଉଣ୍ଡରେ ମାଲେସିଆର ବୁସାନନ୍ଙ୍କୁ 21-17, 21-19 ସେଟ୍ରେ ପରାସ୍ତ କରିଛନ୍ତି। ସେହିପରି ମାଲବିକା ଡେନ୍ମାର୍କର ପ୍ରତିଯୋଗୀଙ୍କୁ ପ୍ରଥମ ରାଉଣ୍ଡରେ 20-22, 23-21, 21-16 ସେଟ୍ରେ ପରାସ୍ତ କରି ପ୍ରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଝାଡ଼ଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରର ଏକକ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ମତଦାନ ଜାରି। ମହାରାଷ୍ଟ୍ରର ନାନ୍ଦେଡ଼ ସଂସଦୀୟ କ୍ଷେତ୍ର ଏବଂ ପଞ୍ଜାବ, ଉତ୍ତରପ୍ରଦେଶ, କେରଳ ଓ ଉତ୍ତରାଖଣ୍ଡର 15 ବିଧାନସଭା ଆସନ ଲାଗି ଆଜି ହେଉଛି ଉପନିର୍ବାଚନ। ଏସିଆନ୍ ମିଟିଂ ପ୍ଲସ୍ ବୈଠକରେ ଯୋଗଦେବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଲାଓସ୍ ଗସ୍ତ। ଗୋଆରେ ଆଜିଠାରୁ ଆରମ୍ଭ ହେଉଛି 55ତମ ଆନ୍ତର୍ଜାତିକ ଭାରତୀୟ ଚଳଚ୍ଚିତ୍ର ଉତ୍ସବ ଏବଂ ଚୀନ୍ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍କୁ ଭାରତର ପିଭି ସିନ୍ଧୁ ଏବଂ ମାଲବିକା ବନ୍ସୋଦି ଉନ୍ନୀତ। ସମ୍ବାଦ ଶେଷ ହେଲା।
ଆଜ୍ଞା।